ओम शांति। 11/4/2025 साकार महावाक्य बाबा कहुछंती मीठे बच्चे एबे एही नाटक शेष हेबाकू जाउछी तुम मानंकु घर को फेरिबाकू हेबो तेणु एही दुनियारु मोह तुटाई दियो निज घर को एवं नुआ राज्य को मने पकाओ। प्रश्न दानर महत्व केतेबेले थाए एवं एहार प्रतिदान केउ पिला मानंकु मिली थाए। उत्तर दानर महत्व सेतेबेले रही थाए जेतेबेले दान करा जायथिबा जिनिस प्रति मोह न थाए। जदि दान करिबा परे पुणी मने पड़िला तेबे ताहा बदलरे कोनोसी फल मिली पारिबो नाही। प्रकृतरे परवर्ती जन्म पई ही दान करा जाय थाए सेथिपई एही जन्मरे तुम पाखरे जहा किछि अछि सेथिरु ममत्व तुटाई दियो एवं ट्रस्टी अर्थात निमित्त होई संभाल। एठारे तुमे जहा किछि ईश्वरीय सेवारे लगाउछ हॉस्पिटल बा कॉलेज खोलुछ ताहा द्वारा अनेकंकर कल्याण होई थाए। ताहार प्रतिदानरे तुमको एकोइसी जन्म पई मिली जाय थाए। ओम शांति। पिला मानंकु निजर घर एवं निज राजधानी मने अछि एठारे जेतेबेले बसुछ बाहरर कथा घर द्वार काम धंदा आदि मने पड़िबा उचित नुहे। बास निजर घर ही मने पड़िबा उचित। एबे एही पुरुणा दुनियारु नुआ दुनिया को फेरिबार समय कारण एही पुरुणा दुनिया तो विनाश होइजिव सबकिछि अग्निरे स्वाहा होइजिव। मित्र संबंधी आदि जो मानंकु एही आखिरे देखुछ से सबु विनाश होइजिवे। एही ज्ञान बाबा ही आत्मा मानंकु बुझाउछंती। पिला माने एबे निजर घर को फेरिबाकू हेबो। नाटक शेष हेबाकू जाउछी एहा हेउछी 5000 वर्षर चक्र। दुनिया तो रहीछी किंतु एहाकू थरे संपूर्ण रूपे घुरिबा पई पूरा 5000 वर्ष लागुछी। जेते सबु आत्मा माने अछंती एबे समस्ते घर को फेरी जिबे। एही पुरुणा दुनिया ही शेष होई जिबो। बाबा सबु कथा भलो भाबरे बुझाउछंती। केही केही हतभागा थांती जिए कि तुछाटारे निजर संपत्ति हरे देई थांती। भक्ति मार्गरे दान पुण्य तो करी थांती ना। जदि केही धर्मशाला तैयारी करी थांती बा केही हॉस्पिटल तैयारी करी थांती तेबे बुद्धिरे थाए कि एहार फल आर जन्मरे मिलिबो। कोनोसी आशा न रखी अनासक्त होई केही किछि भी करुनाहंती। एमिति तो बहुत कही थांती जे फलर इच्छा आमे रखु नाहु किंतु ना फल तो निश्चय मिली थाए। मने कर कहा पाखरे पैसा अछि सेथिरु जदि सीए धर्म कार्यरे लगाइले तेबे बुद्धिरे रही थाए कि मोते आर जन्मरे मिलिबो। जदि ममत्व रहिला जे एही जिनिस मोर तेबे एपरि भाबिले पर जन्मरे किछि भी मिलिबो नाही। दान परवर्ती जन्म पई करा जाए। जदि आर जन्मरे मिलिबो तेबे एही जन्मरे ममत्व काहे कि रखुछ सेथि पई बाबा तुमको निमित्त कराई थांती जहा द्वारा निजर ममत्व तुटी जिवो। जदि केही बड़ साहूकारंक घरे जन्म नहीं थांती तेबे कुहा जाए सीए भल कर्म करिछंती। केही केही राजा राणीक पाखरे मध्य जन्म नहीं थांती काहेकिना से माने बहुत दान पुण्य करिछंती किंतु ताहा हेउछि अल्प काल पई गोटिए जन्म पई। एबे तो तुमे एही पाठ पढ़ुछ जानुछ एही पाठ द्वारा आमकू एही परी हेबाकू हेबो तेणु दिव्य गुण धारण करिबा दरकार। एठारे जहा दान करुछ ताहा द्वारा एही आत्मिक विश्वविद्यालय डाक्तरखाना खोला जाउछि तेबे दान देला परे सेथिरु ममत्व तुटाई देबा दरकार काहेकिना तुमे जानिछ आमे भविष्यत 21 जन्म पई बाबांक ठारु नेउछु। एही बाबा तुम मानंक पई घर आदि तयारी करुछंती एहा तो अस्थायी अटे नचेत एते सबु पिला केउठारे रहिबे। सबु किछि शिव बाबांकु देउछंती सिए ही धनी अर्थात मालिक अटंती। से एहांक द्वारा अर्थात ब्रह्मांक द्वारा एहा कराउछंती। शिव बाबा तो राजत्व करुनाहंती सिए तो दाता अटंती ତାଙ୍କର ପୁଣି ମମତ୍ଵ କେଉଁଥିରେ ରହିବ? ଏବେ ବାବା ଶ୍ରୀମତ ଦେଉଛନ୍ତି କି ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ପୂର୍ବରୁ ତୁମେ ଯେତେବେଳେ କାହାକୁ ଜ୍ଞାନ ଦେଉଥିଲ ତେବେ ମୃତ୍ୟୁର କିଛି କଥା କହୁନଥିଲ। ଏବେ ବାବା ଆସିଛନ୍ତି ତେଣୁ ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ। ବାବା କହୁଛନ୍ତି ମୁଁ କେବଳ ଆସିଛି ଏହି ପୁରୁଣା ଦୁନିଆକୁ ବିନାଶ କରିବା ପାଇଁ। ଏହି ରୁଦ୍ର ଯଜ୍ଞରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ଏଠାରେ ଯାହା କିଛି ନିଜ ପାଇଁ ଜମା କରିବ ତାହା ନୂଆ ଦୁନିଆରେ ମିଳିବ, ନଚେତ ଏଠାରେ ସବୁକିଛି ଶେଷ ହୋଇଯିବ। କେହି ନା କେହି ଖାଇଯିବେ। ଆଜିକାଲି ମନୁଷ୍ୟ ଉଦ୍ଧାରରେ ମଧ୍ୟ ଦେଉଛନ୍ତି। ବିନାଶ ହେଲେ ତ ସବୁକିଛି ଶେଷ ହୋଇଯିବ, କେହି କାହାକୁ କିଛି ଦେବେ ନାହିଁ, ସବୁ ଏହିଠାରେ ହିଁ ରହିଯିବ। ଆଜି ଭଲ ଅଛନ୍ତି କାଲି ଦେବାଳିଆ ହୋଇଯାଉଛନ୍ତି, କାହାକୁ ମଧ୍ୟ କିଛି ପଇସା ମିଳିବାର ନାହିଁ। କାହାକୁ ଦେଲ ଯଦି ସିଏ ମରିଗଲେ ପୁଣି କିଏ ତାକୁ ଫେରାଇବ? ତେବେ କ'ଣ କରିବା ଦରକାର? ତେଣୁ ଭାରତର ଏକୋଇଶ ଜନ୍ମର କଲ୍ୟାଣ ପାଇଁ ଏବଂ ପୁଣି ନିଜର ଏକୋଇଶ ଜନ୍ମର କଲ୍ୟାଣର କାର୍ଯ୍ୟରେ ଲଗାଇ ଦେବା ଦରକାର। ତୁମେ ଯାହା କିଛି ବି କରୁଛ କେବଳ ନିଜ ପାଇଁ ହିଁ କରୁଛ। ଜାଣୁଛ ଶ୍ରୀମତ ଦ୍ୱାରା ଆମେ ଉଚ୍ଚପଦ ପାଉଛୁ, ଯାହାଦ୍ୱାରା ଏକୋଇଶ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ। ଏହାକୁ କୁହାଯାଉଛି ଅବିନାଶୀ ବାବାଙ୍କର ଆତ୍ମିକ ହସ୍ପିଟାଲ ଏବଂ ୟୁନିଭର୍ସିଟି, ଯେଉଁଠାରୁ ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ଖୁସି ମିଳୁଛି। କିନ୍ତୁ ଏଠାରେ ଯଦି କାହାର ସ୍ୱାସ୍ଥ୍ୟ ଅଛି କିନ୍ତୁ ଧନ ନାହିଁ, ତେବେ ସିଏ ଖୁସିରେ ରହିପାରିବ ନାହିଁ। ଯଦି ଉଭୟ ଥିବ ତେବେ ଖୁସିରେ ରହିବେ। ବାବା ତୁମକୁ ଏକୋଇଶ ଜନ୍ମ ପାଇଁ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ଉଭୟ ଦେଉଛନ୍ତି, ତାହା ମଧ୍ୟ ଏକୋଇଶ ଜନ୍ମ ପାଇଁ ଜମା କରିବାକୁ ହେବ। ପିଲାମାନଙ୍କର କାମ ହେଲା ଉପାୟ ବାହାର କରିବା। ବାବାଙ୍କର ଆସିବା ଦ୍ୱାରା ଗରିବ ପିଲାମାନଙ୍କର ଭାଗ୍ୟ ଖୋଲି ଯାଉଛି। ବାବା ହିଁ ଗରିବର ବନ୍ଧୁ ଅଟନ୍ତି, ସାହୁକାରଙ୍କର ଭାଗ୍ୟରେ ହିଁ ଏକଥା ନାହିଁ। ଏହି ସମୟରେ ଭାରତ ସବୁଠାରୁ ଗରିବ ହୋଇଯାଇଛି। ଯିଏ ସାହୁକାର ଥିଲା ସେ ହିଁ ଗରିବ ହୋଇଯାଇଛି। ଏହି ସମୟରେ ସମସ୍ତେ ପାପ ଆତ୍ମା ହୋଇଯାଇଛନ୍ତି। ଯେଉଁଠାରେ ପୁଣ୍ୟ ଆତ୍ମା ମାନେ ଥାନ୍ତି ସେଠାରେ କେହି ଜଣେ ହେଲେ ବି ପାପ ଆତ୍ମା ନଥାନ୍ତି। ତାହା ହେଉଛି ସତ୍ୟ ଯୁଗ, ସତୋ ପ୍ରଧାନ ଦୁନିଆ। ଏହା ହେଉଛି କଳିଯୁଗ, ତମୋ ପ୍ରଧାନ ଦୁନିଆ। ତୁମେ ଏବେ ସତୋ ପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ। ବାବା ତୁମମାନଙ୍କୁ ସ୍ମୃତି ଦେଉଛନ୍ତି, ତେଣୁ ତୁମେ ଜାଣୁଛ ଯେ ଆମେ ହିଁ ସ୍ୱର୍ଗବାସୀ ଥିଲୁ, ପୁଣି ଆମେ ହିଁ ଚୌରାଶୀ ଜନ୍ମ ନେଇଛୁ। ବାକି ଚୌରାଶୀ ଲକ୍ଷ ଜୋନିର କଥା ତ ଗପ ଅଟେ। କ'ଣ ଏତେ ଜନ୍ମ ପଶୁ ଜୋନିରେ ରହିଲ? ତେବେ କ'ଣ ଏହି ଶେଷ ଜନ୍ମରେ ମନୁଷ୍ୟ ଜନ୍ମ ମିଳୁଛି? କ'ଣ ଏବେ ଘରକୁ ଫେରିବାକୁ ହେବ? ଏବେ ବାବା ବୁଝାଉଛନ୍ତି ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି, ଆଉ ଚାଳିଶ ପଚାଶ ହଜାର ବର୍ଷ ନାହିଁ। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି, ସେଥିପାଇଁ କୁହାଯାଉଛି ପଥର ବୁଦ୍ଧି। ଏବେ ତୁମେ ପଥର ବୁଦ୍ଧିରୁ ପାରସ ବୁଦ୍ଧି ହେଉଛ। ଏହି କଥା କୌଣସି ସନ୍ନ୍ୟାସୀ ଆଦି କହିପାରିବେ ନାହିଁ। ଏବେ ତୁମକୁ ବାବା ସ୍ମୃତି ଦେଉଛନ୍ତି ଯେ ତୁମମାନଙ୍କୁ ଏବେ ଘରକୁ ଫେରି ଯିବାକୁ ହେବ। ତେଣୁ ଯେତେ ଦୂର ସମ୍ଭବ ନିଜର ବ୍ୟାଗେଜ ଅର୍ଥାତ୍ ଜିନିଷପତ୍ର ସ୍ଥାନାନ୍ତର କରିଦିଅ। ବାବା ଏସବୁ କିଛି ନିଅ, ଆମେ ସତ୍ୟ ଯୁଗରେ ଏକୋଇଶ ଜନ୍ମ ପାଇଁ ପାଇଯିବୁ। ଏହି ବ୍ରହ୍ମା ବାବା ମଧ୍ୟ ଦାନ ପୁଣ୍ୟ କରୁଥିଲେ। ଦାନ ପୁଣ୍ୟରେ ତାଙ୍କର ବହୁତ ସଉକ ଥିଲା। ବ୍ୟବସାୟୀମାନେ ଦୁଇ ପଇସା ଧର୍ମ କାର୍ଯ୍ୟ ନିମନ୍ତେ ରଖି ଦେଇଥାନ୍ତି ନା? ବାବା ମଧ୍ୟ ପ୍ରତିଦିନ ଗୋଟିଏ ଅଣା ଧର୍ମ କାର୍ଯ୍ୟ ପାଇଁ ବାହାର କରୁଥିଲେ। କେହି ବି ଆସିଲେ ଆମ ଦୁଆରୁ ଖାଲି ହାତରେ ନ ଯାଉ। ଏବେ ଭଗବାନ ସମ୍ମୁଖକୁ ଆସିଛନ୍ତି, ଏ କଥା କାହାକୁ ବି ଜଣା ନାହିଁ। ମନୁଷ୍ୟ ଦାନ ପୁଣ୍ୟ କରି କରି ଯଦି ମରିଗଲେ ପୁଣି କେଉଁଠି ମିଳିବ? ପବିତ୍ର ହେଉନାହାନ୍ତି, ବାବାଙ୍କ ସହ ପ୍ରୀତି ରଖୁନାହାନ୍ତି। ବାବା ବୁଝାଉଛନ୍ତି ଯାଦବ ଏବଂ କୌରବଙ୍କର ହେଉଛି ବିନାଶକାଳେ ବିପରୀତ ବୁଦ୍ଧି, ପାଣ୍ଡବଙ୍କର ହେଲା ବିନାଶକାଳେ ପ୍ରୀତ ବୁଦ୍ଧି। ୟୁରୋପବାସୀ ସମସ୍ତେ ଯାଦବ ଅଟନ୍ତି, जे की मुसल अर्थात क्षेपणास्त्र आदि तयारी करुछंती। शास्त्र रे तो कौन कौन सब लेखी देछंती। ड्रामा प्लान अनुजाई ढेर शास्त्र तयारी होईछि। एथिरे प्रेरणा आदि रो किछि कथा नाही। प्रेरणा अर्थात विचार, बाकी एमिति नुहे कि बाबा प्रेरणा द्वारा पाठ पढ़ाउछंती। बाबा बुझाउछंती ये मध्य जने व्यवसायी थिले, तांकर बहुत ख्याति थिला, समस्ते तांकु सम्मान देउथिले। बाबांकर प्रवेशता हेला परे तांकर गाली खाइबा आरंभ हेला। यांकर व्यवसाय रे भलो ना थिला, तांकु समस्ते सम्मान देउथिले। बाबा प्रवेश कले एवं एहांकर गाली खाइबा आरंभ होइगला। शिव बाबांकु त केही जानि नाहंती, ना तांकु गाली देई पारिबे। गाली ये खाउछंती, कृष्ण कहिथिले ना मु लहुणी खाई नाही। ये मध्य कहउछंती कर्तव्य त सबु शिव बाबांकर, मु किछि करु नाही। जादूगर त सिए मु नुहे, अजथारे एहांकु गाली देउछंती। मु कण काहाकु भगाई नै आसीछि कि, काहाकु मध्य कहि नाही कि तुम्हें घर द्वार छाड़ी चली आस। मु तो सेठारे थिली, कराची रे थिली, एमाने आपे आपे पलाई आसिले। खालीटारे मोते दोष देई देले, केते गाली खाइले, कण कण कथा सबु शास्त्र रे लेखी देइछंती। बाबा कहउछंती ए सबु पुणी भी हेबो। ए सबु हेउछि ज्ञानर कथा, केही मनुष्य कण ए कथा करि पारिबो। ताहा भी पुणी ब्रिटिश सरकारक राज्य, से समय रे कहा पाखरे एते माता कन्या आसी रही पारिबे, केही किछि करि पारिबे नाही। जदि कहार संबंधी आसुथिले तो पिला माने तांकु एकदम विदा करि देउथिले। बाबा तो कहुथिले तुमे तांकु बुझाई सुझाई नै जाई पारिले नै जाओ, मु कोनो मना करुछि। किंतु कहार साहस हेउ नथिला। शिव बाबांकर शक्ति थिला ना, एहा किछि नुवा कथा नुहे। ए सबु पुणी भी हेब, गाली मध्य खाइबाकु पड़िब। द्रौपदींकर मध्य कथा रहिछि, एमाने सबु द्रौपदी एवं दुशासन अटंती। एहा जणंकर कथा नुहे, शास्त्र रे एही सबु कहानी सबु किए लेखिथिला। बाबा कहउछंती एहा मध्य ड्रामा रे पार्ट रहिछि। आत्मार ज्ञान कहा पाखरे नाही, बिल्कुल देह अभिमानी होई जाइछंती। देही अभिमानी हेबारे मेहनत लागुछि, रावण बिल्कुल ओलटा करि देउछि। एहा बाबा सीधा कहउछंती, देही अभिमानी हेबा द्वारा स्वतः स्मृति आसीथाए कि मो आत्मा अटे। एही देह जेपरी एक बाजा अटे जहाकि बजाइबा पाई मिलिछि। जदि एही स्मृति भी थांता तेबे दिव्य गुण आसी जाई थांता, तुमे काहाकु दुख भी देई पारि नथांत। भारत रे ही एही लक्ष्मीनारायणकर राज्य थिला। एहा 5000 वर्षर कथा। जदि केही लक्ष लक्ष वर्ष बोली कहउछंती तेबे सीए घोर अंधकार रे अछंती। ड्रामा अनुजाई जेतेबेले समय पूरा हेउछि सेतेबेले बाबा आसुछंती। एबे बाबा कहउछंती मोर श्री मतरे चाल, मृत्यु सम्मुखरे ठिया होईछि। पुणी मनरे जहा किछि आशा रहिछि ताहा सब बाकी रहिजिव, मृत्यु त सुनिश्चित। एहा सही महाभारत लढ़ई अटे, तेणु जेते निजर कल्याण करी पारिबो सेते भलो, नचे तुमे खाली हातरे जीव। सारा दुनिया खाली हातरे जीव, केवल तुमे पिला माने हात भरपूर करी अर्थात धनवान होई जाउछ। ए सब कथा बुझिबा पाई विशाल बुद्धि दरकार। एठारे केते धर्मर मनुष्य रहिछंती, एठारे प्रत्येकंकर निज निजर अभिनय चलीछि। जणंकर पाठ आउ जणंक सह मिसी पारिबो नाही। प्रत्येकंकर चेहरा भिन्न भिन्न अटे, केते ढेर चेहरा रहिछि। ए सबु ड्रामा रे निर्धार्य रहिछि, केते आश्चर्यर कथा ना। एबे बाबा कहउछंती निजकु आत्मा मने कर, मो आत्मा 84 जन्मर चक्र लगाउछि, मो आत्मा एही ड्रामार अभिनेता अटे। एथिरु आमे बाहरी जाई पारिबा नाही, मोक्ष पाई पारिबा नाही, तेणु चेष्टा करिबा मध्य वृथा अटे। बाबा कहउछंती एही ड्रामारु केही मुक्त होइजिबे एवं आउ केही आसी मिसिजिबे, एहा होई पारिबो नाही। ଏତେ ସବୁ ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ରହିପାରିବ ନାହିଁ। ତୁମମାନଙ୍କୁ ସାରା ଦିନ ଏହିପରି ଜ୍ଞାନରେ ରମଣ କରିବାକୁ ହେବ। ଏକ ଘଡ଼ି ଅଧା ଘଡ଼ି ଏହିପରି ବାବାଙ୍କ ସ୍ମୃତି ରୁହ, ପୁଣି ଏହି ଅଭ୍ୟାସକୁ ବଢ଼ାଇ ଚାଲ। ଭଲେ 8 ଘଣ୍ଟା ସ୍ଥୂଳ ସେବା କର, ଆରାମ ମଧ୍ୟ କର, କିନ୍ତୁ ଏହି ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟର ସେବାରେ ମଧ୍ୟ ସମୟ ଦିଅ। ତୁମେ ନିଜର ହିଁ ସେବା କରୁଛ, ଏହା ହେଉଛି ମୁଖ୍ୟ କଥା। ଯୋଗର ଯାତ୍ରାରେ ରୁହ, ବାକି ଜ୍ଞାନ ଦ୍ୱାରା ଉଚ୍ଚ ପଦ ପାଇବାକୁ ହେବ। ନିଜର ଯୋଗର ପୁରା ଚାର୍ଟ ରଖ। ଜ୍ଞାନ ତ ସହଜ ଅଟେ, ସେପରି ବାବାଙ୍କର ବୁଦ୍ଧିରେ ରହିଛି ଯେ ମୋ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟେ ଏବଂ ଏହାର ଆଦି ମଧ୍ୟ ଅନ୍ତକୁ ଜାଣିଛି। ଆମେ ମଧ୍ୟ ବାବାଙ୍କର ସନ୍ତାନ ଅଟୁ। ବାବା ଏକଥା ବୁଝାଇଛନ୍ତି ଯେ କିପରି ଏହି ସୃଷ୍ଟି ଚକ୍ର ଘୁରୁଛି, ସେହି ରୋଜଗାର ପାଇଁ ତ ତୁମେ 8-10 ଘଣ୍ଟା ସମୟ ଦେଉଛ ନା। ଭଲେ ଗ୍ରାହକ ମିଳିଗଲେ ରାତିରେ ମଧ୍ୟ ନିଦ ଆସି ନଥାଏ। ଯଦି ହାଇ ମାରିଲ ତେବେ ଜଣାପଡିବ ଯେ ଇଏ ଥକି ଯାଇଛନ୍ତି କିମ୍ବା ବୁଦ୍ଧି କେଉଁଠି ବାହାରେ ଘୁରି ବୁଲୁଛି। ସେବା କେନ୍ଦ୍ର ମାନଙ୍କରେ ମଧ୍ୟ ବଡ ସାବଧାନତାର ସହିତ ରହିବା ଦରକାର। ଯେଉଁ ପିଲାମାନେ ପରଚିନ୍ତନ ନ କରି ନିଜ ପାଠ ପଢାରେ ହିଁ ମସ୍ତ ରହିଥାନ୍ତି, ତାଙ୍କର ସର୍ବଦା ଉନ୍ନତି ହୋଇଥାଏ। ତୁମକୁ ଅନେକ ଚିନ୍ତନ କରି ନିଜର ପଦଭ୍ରଷ୍ଟ କରିବାର ନାହିଁ। ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ। କେହି ଯଦି ଭଲ କଥା କହୁନାହାନ୍ତି ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦିଅ। ସର୍ବଦା ନିଜକୁ ଦେଖିବା ଦରକାର, ଅନ୍ୟକୁ ନୁହେଁ। ନିଜର ପାଠପଢା ଛାଡିବା ଉଚିତ ନୁହେଁ। ବହୁତ ଋଷି ଯାଉଛନ୍ତି, ଆସିବା ବନ୍ଦ କରିଦେଉଛନ୍ତି, ପୁଣି ଆସୁଛନ୍ତି, ନ ଆସିଲେ ଯିବେ କୁଆଡେ। ସ୍କୁଲ ତ ଗୋଟିଏ, ରାସ୍ତା ତ ଗୋଟିଏ, ନିଜ ଗୋଡରେ ନିଜେ କୁରାଢ଼ି ମାରିବା ଉଚିତ ନୁହେଁ। ତୁମେ ନିଜର ପାଠପଢାରେ ମସ୍ତ ହୋଇ ରୁହ, ବହୁତ ଖୁସିରେ ରୁହ, ଭଗବାନ ପାଠ ପଢାଉଛନ୍ତି, ବାକି ଆଉ କଣ ଦରକାର। ଭଗବାନ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି, ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଲଗାଇବାକୁ ହେବ। ସେ ହେଉଛନ୍ତି ସାରା ଦୁନିଆର ସର୍ବଶ୍ରେଷ୍ଠ ପ୍ରିୟତମ, ଯିଏକି ତୁମକୁ ପ୍ରଥମ ନମ୍ବର ବିଶ୍ୱର ମାଲିକ କରୁଛନ୍ତି। ବାବା କହୁଛନ୍ତି ତୁମର ଆତ୍ମା ବହୁତ ପତିତ ହୋଇଯାଇଛି, ତେଣୁ ଉଡ଼ି ପାରିବ ନାହିଁ। ପବିତ୍ରତାର ଡେଣା କଟିଯାଇଛି, ରାବଣ ହିଁ ସବୁ ଆତ୍ମାମାନଙ୍କର ଡେଣା କାଟି ଦେଇଛି। ଶିବ ବାବା କହୁଛନ୍ତି ମୋ ବିନା କେହି ପାବନ କରିପାରିବେ ନାହିଁ। ସମସ୍ତ ଅଭିନେତା ଏହିଠାରେ ଅଛନ୍ତି, ବୃଦ୍ଧି ପାଇ ଚାଲିଛନ୍ତି, ବର୍ତ୍ତମାନ କେହି ଫେରି ପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ସ୍ୱଚିନ୍ତନ ଏବଂ ପାଠ ପଢାରେ ମଜି ରହିବାକୁ ହେବ, ଅନ୍ୟମାନଙ୍କୁ ଦେଖିବାର ନାହିଁ। ଯଦି କେହି ଭଲ କଥା କହୁନାହାନ୍ତି ତେବେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାର ଅଛି। ଅଭିମାନ କରି ପାଠପଢାକୁ ଛାଡିବାର ନାହିଁ। 2 ବଞ୍ଚି ଥାଉ ଥାଉ ସବୁକିଛି ଦାନ କରି ସେଥିରୁ ନିଜର ମମତ୍ୱ ତୁଟାଇ ଦେବାର ଅଛି। ସମ୍ପୂର୍ଣ୍ଣ ସମର୍ପଣ କରି ନିମିତ୍ତ ହୋଇ ହାଲୁକା ହୋଇ ରହିବାର ଅଛି। ଦେହି ଅଭିମାନୀ ହୋଇ ସମସ୍ତ ଦୈବୀ ଗୁଣ ଧାରଣ କରିବାର ଅଛି। ଆଜିର ବାବାଙ୍କ ବରଦାନ, ଭିନ୍ନତାକୁ ସମାପ୍ତ କରି ଏକତା ସୃଷ୍ଟି କରୁଥିବା ସଚ୍ଚା ସେବାଧାରୀ ହୁଅ। ବିସ୍ତାର, ବ୍ରାହ୍ମଣ ପରିବାରର ବିଶେଷତା ହେଲା ଅନେକ ହୋଇଥିଲେ ମଧ୍ୟ ଏକ। ତୁମମାନଙ୍କର ଏକତା ଦ୍ୱାରା ହିଁ ସାରା ବିଶ୍ୱରେ ଏକ ଧର୍ମ ଏକ ରାଜ୍ୟର ସ୍ଥାପନା ହେଉଛି। ସେଥିପାଇଁ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଭିନ୍ନତାକୁ ସମାପ୍ତ କର। ତେବେ କୁହାଯିବ ସଚ୍ଚା ସେବାଧାରୀ, ସେବାଧାରୀ ନିଜ ପାଇଁ ନୁହନ୍ତି କିନ୍ତୁ ସେବା କରିବା ପାଇଁ ଥାନ୍ତି, ନିଜର ସବୁକିଛି ସେବା ପ୍ରତି ସ୍ୱାହା କରିଥାନ୍ତି। ଯେପରି ସାକାର ବାବା ସେବାରେ ହାଡ଼ ଗୋଡ଼ ମଧ୍ୟ ସ୍ୱାହା କରିଦେଉଥିଲେ, ଅର୍ଥାତ୍ ସର୍ବସ୍ୱ ସ୍ୱାହା କରିଦେଇଥିଲେ, ସେହିପରି ତୁମମାନଙ୍କର ପ୍ରତ୍ୟେକ କର୍ମ ଇନ୍ଦ୍ରିୟ ଦ୍ୱାରା ସେବା ହେଉଥାଉ। ସ୍ଲୋଗନ, ଯଦି ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଯଦି ପରମାତ୍ମାଙ୍କର ସ୍ନେହରେ ହଜିଯିବ ତେବେ ଏହି ଦୁଃଖର ଦୁନିଆ ଭୁଲି ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।